ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯୀଶୁ ହି ମୋ ଚାଳକ, ଅଟନ୍ତି ମୋ ରକ୍ଷକ। ଯୀଶୁ ହି ମୋ ଚାଳକ, ଅଟନ୍ତି ମୋ ରକ୍ଷକ। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଯୀଶୁ ହି ମୋ ଚାଳକ, ଅଟନ୍ତି ମୋ ରକ୍ଷକ। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ। ବନ୍ଧୁ ହୋଇ ଉଧାରିଲ ମତେ କୃଷି ପ୍ରାଣ ଦେଇ ନିଜର। ହଁ, ପାପ ସାଗରେ ବୁଡ଼ି ଯାଇ ମୁହିଁ ଖୋଜୁଥିଲି ଉଦ୍ଧାର ପଥ। ବନ୍ଧୁ ହୋଇ ଉଧାରିଲ ମତେ କୃଷି ପ୍ରାଣ ଦେଇ ନିଜର। ଅଭୁଲା ପ୍ରେମ ଯେ ତୁମ, ଭୋଜୁଥିବି ସାରା ଜୀବନ। ଅଭୁଲା ପ୍ରେମ ଯେ ତୁମ, ଭୋଜୁଥିବି ସାରା ଜୀବନ। ଯୀଶୁ ହି ମୋ ଚାଳକ, ଅଟନ୍ତି ମୋ ରକ୍ଷକ। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର। ଚାଲୁ ଚାଲୁ ଏହି ଜଗତ ପଥେ ଝୁଣ୍ଟି ମୁଁ ପଡ଼େ ବାର ବାର। କୋମଳ ହାତରେ ତୋଳି ନିଅ ମୋତେ ନେବାକୁ ସେ ସ୍ୱର୍ଗପୁର। ହଁ, ଚାଲୁ ଚାଲୁ ଏହି ଜଗତ ପଥେ ଝୁଣ୍ଟି ମୁଁ ପଡ଼େ ବାର ବାର। କୋମଳ ହାତରେ ତୋଳି ନିଅ ମୋତେ ନେବାକୁ ସେ ସ୍ୱର୍ଗପୁର। ତୁମେ ଯେବେ ରୁହ ମୋ ସାଥେ, ଭୟ ନାହିଁ ଏହି ଜଗତେ। ତୁମେ ଯେବେ ରୁହ ମୋ ସାଥେ, ଭୟ ନାହିଁ ଏହି ଜଗତେ। ଯୀଶୁ ହି ମୋ ଚାଳକ, अटंती मो रक्षक जीशु ही मो चालक अटंती मो रक्षक चिर साथी होई जीवन बंधु मोर जीशु ही मो चालक अटंती मो रक्षक चिर साथी होई जीवने बंधु मोर चिर साथी होई जीवने बंधु मोर चिर साथी होई जीवने बंधु मोर
आपनकर मतामत जणाइबा पई आमर एही ठिकणारे जोगाजोग करंतु आम ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोसी आंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori एवं www.adventistmediacenterindia.org वर्तमान चलंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य
ईश्वरंक सरकार। नमस्कार प्रिय श्रोता, सही आदि अनंत दयामय परमेश्वर सर्वशक्ति सर्वज्ञानी अनुग्रह पितांक मधुर नाम रे ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କର ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ଆଶିଷ, ତାହାଙ୍କ କରୁଣା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଯେପରି ଆମେ ଗତ ସପ୍ତାହରେ ବାଇବଲର କେତେ ଗୁଡ଼ାକ ଯାହା ଆମେ ଜାଣିବାର ଇଚ୍ଛା ଅଛି ତାହା ଆମେ ଗତ ସପ୍ତାହରେ ପ୍ରଶ୍ନର ଉତ୍ତର ଭାବରେ ଆଲୋଚନା କରିଥିଲୁ। ତାହେଲେ ଆଜି ଆମେ ଆଲୋଚନା କରିବା ଈଶ୍ୱରଙ୍କ ସରକାର ବିଷୟରେ। ହୋଇପାରେ ଆପଣମାନଙ୍କ ମନରେ ବା ଆପଣମାନଙ୍କ ବନ୍ଧୁଙ୍କ ମନ ଭିତରେ ବା ଅନ୍ୟ ଆଉ କୌଣସି ବ୍ୟକ୍ତି ଆପଣଙ୍କୁ ଈଶ୍ୱରଙ୍କ ସରକାର ବିଷୟରେ କିଛି ପ୍ରଶ୍ନ କରିଥାନ୍ତି, ଆଉ ସେହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆପଣମାନେ ସକ୍ଷମ ହୋଇପାରିଲେ ନାହିଁ। ତାହେଲେ ଚାଲନ୍ତୁ, ହୋଇପାରେ ଯେଉଁ ପ୍ରଶ୍ନ ମୁଁ ପଚାରିବାକୁ ଯାଉଅଛି ଆଉ ସେ ପ୍ରଶ୍ନର ଉତ୍ତର ମୁଁ ଦେବାକୁ ଯାଉଅଛି, ହୋଇପାରେ ଏହିସବୁ ଆପଣମାନଙ୍କୁ ସାହାଯ୍ୟ କରିବ। ତାହେଲେ ଚାଲନ୍ତୁ, ପ୍ରିୟ ଶ୍ରୋତା, ଆମେ ଜାଣୁଛୁ କୌଣସି ସଂସ୍ଥା ବା ସଂଗଠନ ବା ଦେଶ ସୁରକ୍ଷିତ ଆଉ ଜନମଙ୍ଗଳକାରୀ ସମୃଦ୍ଧ ରାଷ୍ଟ୍ର ଶାସନ ପରିଚାଳନା କାର୍ଯ୍ୟର କରିବା ନିମନ୍ତେ ଏକ ନେତା ଆବଶ୍ୟକ ପଡ଼ୁଛି। ଗୃହରେ ପିତା ମାତା ଯାହା ପାରିବାରିକ ଜୀବନ ସୁରକ୍ଷିତ ଓ ମଙ୍ଗଳମୟ ପାଇଁ ପିତାମାତା ଗୃହକୁ ନେତୃତ୍ୱ ନେଇଥାନ୍ତି। ସମାଜରେ ସମାଜର ନେତୃତ୍ୱ ମାନେ ନ୍ୟାୟ ହୋଇଥାଏ। ସେହିପରି ଈଶ୍ୱରଙ୍କ ସରକାରର ନେତୃତ୍ୱ କିଏ କରନ୍ତି ଆଉ ତାର ଦାୟୀ କିଏ? ଯଦି ପ୍ରଶ୍ନ ଆମେ କରିବା ଖ୍ରୀଷ୍ଟିଆନ ପଦପ୍ରଦର୍ଶକ ପୁସ୍ତକ କ'ଣ କୁହେ, ଏହି ସତ୍ୟ ଈଶ୍ୱର ଯାହାକୁ ଆମେ ଦେଖିପାରୁନୁ। ଗତ ସପ୍ତାହରେ ଆମେ ଧ୍ୟାନ କରିଥିଲୁ ଆଉ ଏଇ ଯେଉଁ ଖ୍ରୀଷ୍ଟିଆନ ପଥପ୍ରଦର୍ଶକ ପୁସ୍ତକ ବିଷୟରେ ଆମେ ଜାଣିଥିଲୁ। ତାହେଲେ ଏଇ ଯେଉଁ ଖ୍ରୀଷ୍ଟିଆନ ପଦପ୍ରଦର୍ଶକ ପୁସ୍ତକ, ସେହି ସତ୍ୟ ଈଶ୍ୱର ଯାହାକୁ ଆମେ ଦେଖିନୁ ଜାଣିନୁ, ସେହି ପୁସ୍ତକ କ'ଣ କୁହେ? ଯଦି ଆମେ ପଢ଼ିବା ରୋମିଓ 1:20, ସାଧୁ ପାଉଲ ଏହିପରି କହନ୍ତି, ଜଗତର ସୃଷ୍ଟିକାଳ ବଧି ତାହାଙ୍କ ଅଦୃଶ୍ୟ ଗୁଣ ସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନ୍ତ ଶକ୍ତି ଓ ଈଶ୍ୱରତ୍ୱ ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସୃଷ୍ଟ ରୂପେ ପ୍ରତୀୟମାନ ହେଉଅଛି, ଯେପରି ସେମାନଙ୍କର ଉତ୍ତର ଦେବାର ବାଟନ ଥାଏ। କେଡ଼େ ସୁନ୍ଦର ଭାବରେ ଏହି ପ୍ରଶ୍ନର ଉତ୍ତର ସାଧୁ ପାଉଲ ଦିଅନ୍ତି କି ତାହାଙ୍କ ଅଦୃଶ୍ୟ ଗୁଣ ସମୂହ ଅର୍ଥାତ୍ ଅନାଦି ଅନ୍ତ ଶକ୍ତି ଓ ଈଶ୍ୱର ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧଗମ୍ୟ ହୋଇ ସୃଷ୍ଟ ରୂପେ ପ୍ରତୀୟମାନ ଦେଉଛନ୍ତି। ପ୍ରିୟ ଶ୍ରୋତା, ତାହେଲେ ଈଶ୍ୱରଙ୍କ ସାମ୍ରାଜ୍ୟ କେଡ଼େ ବଡ଼ ଥିବ, ଈଶ୍ୱରଙ୍କ ରାଜ୍ୟ କେଡ଼େ ବଡ଼ ଥିବ, ଏହିପରି ପ୍ରଶ୍ନ ହୋଇପାରେ ଆପଣମାନଙ୍କୁ ବା ଆପଣମାନଙ୍କ ମନରେ ଏହା ଉତ୍ପନ୍ନ ହୋଇଥାଏ। ଆମେ ପାଉଅଛୁ ଏହି ପ୍ରଶ୍ନର ଉତ୍ତର ଗୀତ ସଂହିତା 103:19। ଗୀତ ଲେଖକ କହନ୍ତି, ସଦା ପ୍ରଭୁ ସ୍ୱର୍ଗରେ ଆପଣା ସିଂହାସନ ସ୍ଥାପନ କରିଅଛନ୍ତି, ପୁଣି ତାହାଙ୍କ ରାଜ୍ୟ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରେ। ଈଶ୍ୱରଙ୍କର ସାମ୍ରାଜ୍ୟ କେଡ଼େ ବଡ଼, କେଡ଼େ ସୁନ୍ଦର ଭାବରେ ଗୀତ ଲେଖକ କହୁଛନ୍ତି, ସେହି ରାଜ୍ୟ ହେଉଛି ସ୍ୱର୍ଗ, ଆଉ ସେହି ସ୍ୱର୍ଗରେ ସଦାପ୍ରଭୁ ପରମେଶ୍ୱର ଆପଣା ସିଂହାସନ ସ୍ଥାପନ କରିଅଛନ୍ତି, ଆଉ ସେ ସ୍ୱର୍ଗରୁ ପୁଣି ସାରା ବିଶ୍ୱ ସାରା ଭୂମଣ୍ଡଳ ସାରା ପୃଥିବୀକୁ ରାଜତ୍ୱ କରୁଛନ୍ତି। ତାହେଲେ ଆମେ ଏହାକୁ ବର୍ଣ୍ଣନା କରିବା ଆମର ସକ୍ଷମ ନାହିଁ କି ଈଶ୍ୱରଙ୍କ ସାମ୍ରାଜ୍ୟ କେଡ଼େ ବଡ଼। ବହୁତ ବଡ଼, ତାହା ହେଉଛି ସ୍ୱର୍ଗ, ଆଉ ସେହି ସ୍ୱର୍ଗ ସିଂହାସନରୁ ଏହି ସାରା ପୃଥିବୀ ସାରା ଭୂମଣ୍ଡଳକୁ କର୍ତ୍ତୃତ୍ୱ ଶାସନ କରନ୍ତି। ତାହେଲେ ଆମମାନଙ୍କ ମନକୁ ଆଉ ଗୋଟିଏ ପ୍ରଶ୍ନ ଆସିଯାଇଥାଏ କି କ'ଣ ଅଛନ୍ତି କି ମାତ୍ର ଏକ ଈଶ୍ୱର? ଏଇ ଯେ ସାରା ପୃଥିବୀକୁ ସାରା ଭୂମଣ୍ଡଳକୁ ସାରା ବିଶ୍ୱକୁ ଶାସନ କରିବା ନିମନ୍ତେ ସାଧୁ ପାଉଲ କହନ୍ତି, ଏହାର ଉତ୍ତର ଆମେ ପାଉଅଛୁ Ephesians 4:6। ଆଉ ସେଠି କୁହାଯାଉଛି, ସେ ସମସ୍ତଙ୍କ ଉପରେ ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି। ପ୍ରିୟ ଶ୍ରୋତା, ସଦାପ୍ରଭୁ ଖାଲି ସ୍ୱର୍ଗରେ ନାହାନ୍ତି, ସଦାପ୍ରଭୁ ସମସ୍ତଙ୍କ ଉପରେ ଅଛନ୍ତି, ସମସ୍ତଙ୍କ ମଧ୍ୟରେ ଅଛନ୍ତି, ସମସ୍ତଙ୍କ ଅନ୍ତରରେ ଅଛନ୍ତି। ବର୍ତ୍ତମାନ ଆପଣମାନେ ଶୁଣୁଅଛନ୍ତି, ଆପଣମାନଙ୍କ ମଧ୍ୟରେ ସଦାପ୍ରଭୁ ଅଛନ୍ତି। ଯାହା ଯାହା ଆପଣମାନେ ଶୁଣୁଛନ୍ତି ତାହା ବୁଝାଇବା ପାଇଁ ତାହାଙ୍କ ପବିତ୍ର ଆତ୍ମା ଆପଣଙ୍କ ଠାରେ ଉପସ୍ଥିତ ଅଛି। ଯଦି ଆପଣ ତାହାଙ୍କ ଉପସ୍ଥିତିକୁ ଗ୍ରହଣ କରିବେ, ତାହାଙ୍କ ସାହାଯ୍ୟ ମାଗିବେ, ତାହେଲେ ସଦାପ୍ରଭୁ ଯାହା ଯାହା ଆପଣମାନେ ଶୁଣୁଛନ୍ତି ତାହା ବୁଝିବା ପାଇଁ ସେ ଶକ୍ତି ପ୍ରଦାନ କରିବେ, ଯେହେତୁ ସେ ଏକମାତ୍ର ଈଶ୍ୱର ଯିଏକି ସମସ୍ତଙ୍କ ଉପରେ ସମସ୍ତଙ୍କ ମଧ୍ୟରେ ଆଉ ସମସ୍ତଙ୍କ ଅନ୍ତରରେ ଅଛନ୍ତି। ତାହେଲେ ଆଉ ଗୋଟିଏ ପ୍ରଶ୍ନ ଆସିପାରେ କି ଈଶ୍ୱର ସହ କିଏ ଅଛନ୍ତି ସମସ୍ତ କାର୍ଯ୍ୟରେ? କ'ଣ ଈଶ୍ୱର ହିଁ କରୁଛନ୍ତି ନା ଆଉ କେହି ଅଛନ୍ତି ଯାହାର ଭାଗଦାରୀ ଯେ କି ଏକତ୍ର ହୋଇ କାର୍ଯ୍ୟ କରୁଛନ୍ତି, ଏହାର ଉତ୍ତର ଆମେ ପାଉଅଛୁ ପ୍ରଥମ କରନ୍ତି 8:6। ପାଉଲ କହନ୍ତି, ତଥାପି ଆମ୍ଭମାନଙ୍କର ଏକମାତ୍ର ଈଶ୍ୱର ଅର୍ଥାତ୍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ। ପୁଣି ଏକମାତ୍ର ପ୍ରଭୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟ ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ପୁଣି ତାହାଙ୍କ ଦ୍ୱାରା ଆମ୍ଭେମାନେ ହୋଇଅଛୁ। କେଡ଼େ ସୁନ୍ଦର ଭାବରେ ଏହି ପ୍ରଶ୍ନର ଉତ୍ତର ସାଧୁ ପାଉଲ ମାନଙ୍କୁ ଦିଅନ୍ତି କି ଏକମାତ୍ର ଈଶ୍ୱର ଅର୍ଥାତ୍ ଯେଉଁ ପିତାଙ୍କଠାରୁ ସମସ୍ତ ବିଷୟ ହୋଇଅଛି ଆଉ ଆମ୍ଭେମାନେ ତାହାଙ୍କ ନିମନ୍ତେ ହୋଇଅଛୁ। ଆମ୍ଭମାନଙ୍କ ପାଇଁ ସଦାପ୍ରଭୁ ଯାହା କିଛି କରିଛନ୍ତି ତାହା ସବୁ ତାହାଙ୍କ ନିମନ୍ତେ ଆମେ ହୋଇଅଛୁ। ପୁଣି ଏକମାତ୍ର ପ୍ରଭୁ ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଯିଏକି ଏହି ପୃଥିବୀକୁ ଆସିଲେ, ମଣିଷମାନଙ୍କ ଠାରେ ବାସ କଲେ, 33 ଆଉ ଅଧ ବର୍ଷ ଏ ପୃଥିବୀରେ ବାସ କରି ପରିଶେଷ ତାହାଙ୍କ ଜୀବନ ଦାନ ଦେଲେ ଆଉ ତାହାଙ୍କ ଦ୍ୱାରା ସମସ୍ତ ବିଷୟ ହୋଇଅଛି, ଯାହା ଆମେ ଦେଖୁଅଛୁ, ଯାହା ଆମେ ବର୍ଣ୍ଣନା କରୁଅଛୁ, ସବୁକିଛି ତାଙ୍କ ଦ୍ୱାରା ହୋଇଅଛି ଆଉ ପୁଣି ତାହାଙ୍କ ଦ୍ୱାରା ଆମେମାନେ ସମସ୍ତ ହୋଇଅଛୁ। ତାହେଲେ ଆଉ ଗୋଟିଏ ପ୍ରଶ୍ନ ଆସିପାରେ, ଆଉ ଅନ୍ୟ ସଦସ୍ୟମାନେ କିଏ? ଆମେ କହୁ ପିତା, ପୁତ୍ର, ପବିତ୍ର ଆତ୍ମା, ତାହେଲେ ଏହି ସଦସ୍ୟମାନେ କିଏ? ଏହିପରି ପ୍ରଶ୍ନ ହୋଇପାରେ ଆସେ। ଯେପରି 1 John 5:7 ଏହାର ଉତ୍ତର ପାଉଅଛୁ, ଯୀଶୁପ୍ରଭୁ ଯେବେ ସ୍ୱର୍ଗ ଆରୋହଣ ହେବା ପୂର୍ବେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ କି ତୁମେ ଚିନ୍ତିତ ହୁଅନି ବା ବାଧା କର ନାହିଁ। 1 John 5:7 କହେ, ଆଉ ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି, କାରଣ ଆତ୍ମା ହିଁ ସତ୍ୟ। ସେହି ପବିତ୍ର ଆତ୍ମାଙ୍କ ବିଷୟରେ ଯୀଶୁଖ୍ରୀଷ୍ଟ ତାହା ଶିଷ୍ୟମାନଙ୍କୁ କହିଲେ ଆଉ ଜହନ ଉତ୍ତର ଦିଅନ୍ତି, ଆତ୍ମା ମଧ୍ୟ ଏଥିର ସାକ୍ଷ୍ୟ ଦିଅନ୍ତି କି ଆତ୍ମା ହିଁ ସତ୍ୟ। ତାହେଲେ ଆଉ ଗୋଟିଏ ପ୍ରଶ୍ନ ଆସିପାରେ କି ଈଶ୍ୱରଙ୍କ ଶାସନରେ ଆଉ କିଏ ସହଯୋଗ କରନ୍ତି? ତାର ଉତ୍ତର ଆମେ ପାଉଛୁ 103:20। ଗୀତ ଲେଖକ କହନ୍ତି, ହେ ସଦାପ୍ରଭୁ ବାକ୍ୟ ସାଧନ ଓ ତାହାଙ୍କ ବାକ୍ୟର ରବ ଶ୍ରବଣକାରୀ ବଳରେ ପରାକ୍ରମୀ ଦୂତଗଣ, ତୁମେମାନେ ତାହାଙ୍କ ଧନ୍ୟବାଦ କର। ମାନେ ସ୍ୱର୍ଗରେ ଦୂତମାନେ ଅଛନ୍ତି, ଦୂତମାନେ ମଧ୍ୟ ଈଶ୍ୱରଙ୍କର କାର୍ଯ୍ୟରେ ସହଯୋଗ ଦିଅନ୍ତି। ତାହେଲେ ଆଉ ଗୋଟିଏ ପ୍ରଶ୍ନ ଆସେ ବା ମନକୁ ଚିନ୍ତା କରେ, ଈଶ୍ୱରଙ୍କ ଶାସନକୁ ସିଦ୍ଧ କରିବା ନିମନ୍ତେ ଈଶ୍ୱର ଆଉ ଅଧିକ କ'ଣ କରନ୍ତି? ତାର ଉତ୍ତର ଆମେ ପାଉଅଛୁ 40:8। ଗୀତ ଲେଖକ କହନ୍ତି, ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ, ତୁମ୍ଭ ବ୍ୟବସ୍ଥା ମୋ ହୃଦୟରେ ଅଛି। ହଁ ପ୍ରିୟ ଶ୍ରୋତା, ଈଶ୍ୱରଙ୍କ ଶାସନକୁ ସିଦ୍ଧ କରିବା ନିମନ୍ତେ ଆଉ ଅଧିକ ଆମେ କ'ଣ କରିବା ଉଚିତ ହେଉଛି? ତାହା ହେଉଛି ତାହାଙ୍କ ବ୍ୟବସ୍ଥାକୁ ଆମ ହୃଦୟରେ ରଖି ତାହାଙ୍କ ବାକ୍ୟ ଅନୁସାରେ ଆମେ ଚାଲିବା, ଯେବେକି ଆମ୍ଭେମାନେ ଆପଣା ଚକ୍ଷୁରେ ଈଶ୍ୱରଙ୍କୁ ଦେଖିପାରୁନାହୁଁ, ଆମ୍ଭେ ତାହାଙ୍କ ବିଷୟରେ ଅଧିକ ଶିକ୍ଷା ପ୍ରାପ୍ତ କରିବା ଯାହା ସୃଷ୍ଟି କରିଅଛି ଆଉ ତାହାଙ୍କ ପଥପ୍ରଦର୍ଶକ ପୁସ୍ତକରୁ ଆମେ ଆଉ ଅଧିକ ଶିଖିପାରିବା। ଯଦି ଆମ୍ଭେମାନେ ପ୍ରତ୍ୟେକାଳରେ ସନ୍ଧ୍ୟାରେ ଆଉ ଯେତେବେଳେ ଆମ ସମୟ ଆମମାନଙ୍କୁ ଦିଏ ଯଦି ସେହି ପବିତ୍ର ଶାସ୍ତ୍ର ଖୋଲି ତାହାଙ୍କ ବାକ୍ୟ ଧ୍ୟାନ କରିବା ତାହାଙ୍କ ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ପରିଚାଳିତ ହେବା ତାହେଲେ ନିଶ୍ଚିତ ରୂପେ ଆମେ ଈଶ୍ୱରଙ୍କ ବିଷୟରେ ଜାଣିପାରିବା ଯେହେତୁ ସେ ସମସ୍ତ ପୃଥିବୀ ସେ ସମସ୍ତ ସ୍ୱର୍ଗ ସେ ସମସ୍ତ ବିଶ୍ୱମଣ୍ଡଳକୁ ଶାସନ କରନ୍ତି ସେ ହେଉଛନ୍ତି ଏକମାତ୍ର ଈଶ୍ୱର ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ଆଉ ତାହାଙ୍କ ପ୍ରତିନିଧି ସେହି ପବିତ୍ର ଆତ୍ମା ଏହି ତିନି ଈଶ୍ୱର ଏହି ଶାସନରେ ଭାଗ ନେଇଛନ୍ତି ଆଉ ସବୁବେଳେ ତାହାଙ୍କ ସହ ମିଶି କାର୍ଯ୍ୟ କରନ୍ତି ସଦାପ୍ରଭୁ ପରମେଶ୍ୱର ଦୂତମାନଙ୍କୁ ସୃଷ୍ଟି କରିଛନ୍ତି ଯେପରି ମନୁଷ୍ୟମାନଙ୍କୁ ସଦାପ୍ରଭୁ ସୃଷ୍ଟି କଲେ ଯଦି ଆମେ ଆଦି 1:26-27 ପଢ଼ିବା ସଦାପ୍ରଭୁ ପରମେଶ୍ୱର କହିଲେ ଚାଲ ମନୁଷ୍ୟକୁ ଆମ ସ୍ୱରୂପେ ସୃଷ୍ଟି କରିବା ଆଉ ସେହି ସୃଷ୍ଟି ମଣିଷ ହେଉଛି ଆମେ ମଣିଷକୁ ସଦାପ୍ରଭୁ ପରମେଶ୍ୱର ସୃଷ୍ଟି କଲେ ସ୍ୱର୍ଗରେ ଦୂତମାନଙ୍କୁ ସଦାପ୍ରଭୁ ପରମେଶ୍ୱର ସୃଷ୍ଟି କଲେ ଆଉ ସ୍ୱଇଚ୍ଛାରେ ଈଶ୍ୱରଙ୍କ ସେହି ଦୂତମାନେ ହେଲେ ଆଉ ସ୍ୱଇଚ୍ଛାରେ ସେବକ କାର୍ଯ୍ୟ କରିବାର ଆରମ୍ଭ କଲେ ଯେହେତୁ ପ୍ରତ୍ୟେକ ଶାସନର ନିୟମ ଆଉ କାନୁନ ଥିବାର ଅଛି ଆଉ ସେ ନିୟମ କାନୁନ ଯେ କେହି ପାଳନ କରନ୍ତି ରଖନ୍ତି ସେମାନେ ସଦାବେଳେ ପ୍ରଭୁଙ୍କ ସମ୍ମୁଖରେ ରହନ୍ତି ଯେମାନେ ସେହି ନିୟମ କାନୁନ ମାନନ୍ତି ନାହିଁ ତାହେଲେ ସେମାନେ ହେଉଛନ୍ତି ଈଶ୍ୱରଙ୍କ ବିଦ୍ରୋହୀ ଈଶ୍ୱରଙ୍କ ବ୍ୟବସ୍ଥା ହେଉଛି ନିୟମ କାନୁନ ଯାହା ଆମେ କହୁଛୁ 10 ଆଜ୍ଞା ଯଦି ଆପଣମାନେ ପଢ଼ିବେ ଯାତ୍ରା ପୁସ୍ତକ ତାର 20:1 ଆରମ୍ଭ କରିବେ ସେଠି ଆମେ ପାଉଅଛୁ ଈଶ୍ୱରଙ୍କ 10 ଆଜ୍ଞା ସେହି 10 ଆଜ୍ଞାରେ 1 ଭାଗରେ ଦିଆଯାଇଛି ଈଶ୍ୱରଙ୍କ କିପରି ଆମେ ବା ଈଶ୍ୱରଙ୍କୁ କିପରି ଆମେ ସେବା କରିବା ଆଉ 6-10 ଦିଆଯାଇଛି କି ମନୁଷ୍ୟମାନଙ୍କୁ ଆମେ କିପରି ବ୍ୟବହାର କରିବା ଯେପରିକି ମନୁଷ୍ୟ ବିରୁଦ୍ଧରେ ଓ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ ନ କରିବା ଆପଣମାନେ ସମସ୍ତେ ଜାଣିଥିବେ କି ସେହି 10 ଆଜ୍ଞାରେ ଆମେ ପାଉଅଛୁ ନର ହତ୍ୟା କର ନାହିଁ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ ବ୍ୟଭିଚାର କର ନାହିଁ ଆପଣା ପ୍ରତିବାସୀଙ୍କ କିଛି ଜିନିଷକୁ ଆଶା କର ନାହିଁ ବିଶ୍ରାମ ଦିନ ପବିତ୍ର ରୂପେ ପାଳନ କରିବା ପାଇଁ ସ୍ମରଣ କର ଏହିପରି କେତେ ଗୁଡ଼ାକ ବ୍ୟବସ୍ଥାରେ ଆମେ ପାଉଅଛୁ ଆଉ ସେହି ବ୍ୟବସ୍ଥା ହେଉଛି ଈଶ୍ୱରଙ୍କର ନିୟମ ଆଉ କାନୁନ ଆଉ ଯଦି କୌଣସି ବ୍ୟକ୍ତି ଏହି ନିୟମ କାନୁନକୁ ମାନୁନାହିଁ ବାଇବଲ ପବିତ୍ର ଶାସ୍ତ୍ର କୁହେ ସେହି ଲୋକମାନେ ସ୍ୱର୍ଗରାଜ ଯାଇପାରିବେ ନାହିଁ ପ୍ରିୟ ଶ୍ରୋତା ଆଜି ଯେପରି ଆମେ ବାଇବଲର କେତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ପାଇଲୁ ଯଦି ଆପଣମାନଙ୍କୁ ଅଧିକ ଜାଣିବାର ଇଚ୍ଛା ଅଛି ଆମେ ଯେଉଁ ଠିକଣା ବିଷୟରେ ଆପଣମାନଙ୍କୁ ଏହା ଶେଷରେ କହୁଅଛୁ ସେହି ଠିକଣାରେ ଆପଣମାନଙ୍କ ମନର କଥା ଆପଣମାନଙ୍କର ପ୍ରଶ୍ନର ଉତ୍ତର ଚିଠି ମାଧ୍ୟମ ଦ୍ୱାରା ବା ଫୋନ୍ ଦ୍ୱାରା ଆମମାନଙ୍କୁ ଜଣାଇ ପାରିବେ ପ୍ରିୟସତା ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ମୁଁ ଆଶା କରେ କି ଆପଣମାନେ ଏହି ପ୍ରଶ୍ନର ଉତ୍ତର ପାଇ ଆପଣଙ୍କ ପ୍ରଶ୍ନଙ୍କ ଉତ୍ତରକୁ ଦୂର କରିଅଛୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ତାହେଲେ ଚାଲନ୍ତୁ ଆମେମାନେ ବିନୟ ସ୍ୱରୂପେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଯେହେତୁ ତୁମେ ହିଁ ଆମର ଶାସନକର୍ତ୍ତା ସୃଷ୍ଟିକର୍ତ୍ତା, ତୁମ ସେହି ବ୍ୟବସ୍ଥା ତୁମ ସେହି ଆଚରଣ ହିସାବରେ ଚାଲିବା ପାଇଁ ଆମମାନଙ୍କୁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆମ ପାପ ସବୁ କ୍ଷମା କର। ଆଉ ପରିଶେଷେ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ହେଉଛି ଶୁଣି ଗ୍ରହଣ କର। ଆମେନ୍।
ଚାଲୁ ଚାଲୁ ଏହି ଜଗତ ପଥେ ଝୁଣ୍ଟି ମୁଁ ପଡ଼େ ବାରବାର, କୋମଳ ହାତରେ ତୋଳି ନିଅ ମୋତେ ନେବାକୁ ସେ ସରଗ ପୁରା। ତୁମେ ଯେବେ ରୁହ ମୋ ସାଥେ ଭୟ ନାହିଁ ଏହି ଜଗତେ, ତୁମେ ଯେବେ ରୁହ ମୋ ସାଥେ ଭୟ ନାହିଁ ଏହି ଜଗତେ। ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ, ଯୀଶୁ ହିଁ ମୋ ଚାଳକ ଅଟନ୍ତି ମୋ ରକ୍ଷକ। ଚିର ସାଥୀ ହୋଇ ଜୀବନେ ବନ୍ଧୁ ମୋର।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুথিব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু।